ओम शांति। आजर सकार महावाक्य 9 जुलाई 2025 मधुर सतान मान बाबा तुम मान ज्ञान रत्न देवाई आसुचार तुम मान भी शुणा बुझाऊ ज्ञान यही ज्ञान रत्न ज्ञान सगर व्यतीत अग के पारे ना। प्रश्न, आत्मार महत्व कम हेबार मुख्य कारण कौन? उत्तर, विकार गुड़िकर खाद मिशिबा कारण ही आत्मार महत्व कम हो जाएची। जेपरी सुनारे खाद मिसाई अलंकार तयारी करुछंती सेथिपई ताहार मूल्य कम हो जाउची। सेहीपरी आत्मा जी की असली सुना अटे सेथिरे जेतेबेले अपवित्रतार खाद मिसुची सेतेबेले तार मूल्य कम हो जाउची। वर्तमान समय रे तम प्रधान आत्मार कौनसी मूल्य ना, शरीर कि मूल्य ना। एबे तुमार आत्मा एवं शरीर उभय जोग बल द्वारा मूल्यवान हेउचि। गीता यह कौन आज आया सवेरे सवेरे। ओम शांति। मधुर आत्मिक रूहानी संतान मानंकु बाबा बसी बुझाउछन्ति एवं बाबांकु मने पकाइबार उपाय मध्य बताउछन्ति। संतान मने बसुछन्ति संतान मानंकर हृदय रे अछि जे शिव भोला बाबा आसुछन्ति। धरणी अध घंटा शांति रे बसी जाउछन्ति कथा कहुनांती तेबे तुम मानंकु अंतरात्मा कहिबो जे शिव बाबा किछि कहंतु। जानिछ शिव बाबा ब्रह्मा बाबांक भ्रुकुटी रे विराजमान अछन्ति किंतु कथा कहुनांती। एहा मध्य तुम मानंकर यादर यात्रा अटे ना, बुद्धि रे शिव बाबा ही मने अछन्ति। मन भितरे भावुछ जे बाबा किछि कहंतु, ज्ञान रत्न दियंतु। बाबा तुम मान को ज्ञान रत्न देवा को ही आसुछन्ति। से ज्ञान सागर अटंती ना, कहुछन्ति संतान मान देह अभिमानी हो रुह। बाबा को याद कर, एहा हेउछि ज्ञान। बाबा कहुछन्ति एही ड्रामा रा चक्र को सीढ़ी रा चित्र को एवं बाबा को याद कर, एहा ही हेउछि ज्ञान। बाबा जहा किछि बुझाउछन्ति ताहाकु ज्ञान कहा जाउछि। यादर यात्रा विषय रे मध्य बुझाउछन्ति एहा सबु हेउछि ज्ञान रत्न। बाबा जोगजुक्त रहिबा पई जहा बुझाउछन्ति एही रत्न बहुत भल अटे। बाबा कहुछन्ति निजर 84 जन्म को मने पकाओ। तुम्हे मने पवित्र अवस्था रे आसिथिला पुनः पवित्र होइ घर को जीवा को हेब। कर्मातीत अवस्था को प्राप्त करबा को हेब एवं बाबा को ठारु संपूर्ण संपत्ति नेबा को हेब। ताहा जते बेले मिलिबो जते बेले आत्मा जोगर बल द्वारा सत्व प्रधान होइ जिवो। एही अक्षर बहुत महत्वपूर्ण अटे। नोट करबा दरकार, आत्मा रे ही धारणा होइ थै। एही शरीर त अंग प्रत्यंगर समिश्रण अटे जहा विनाश होइ जाउछि। संस्कार भल बा खराब आत्मारे ही भरी जाय थाए। बाबांक भितरे मध्य सृष्टिर आदि मध्य अंतर ज्ञानर संस्कार भरी रहिछि। सेतिपई तांको नॉलेज पूल बा ज्ञानर भंडार कहा जाउछि। बाबा यथार्थ रूपे बुझाउछन्ति 84 रे चक्र बिल्कुल सहज। एबे 84 रे चक्र पूर्ण होइछि। एबे आत्मा मानंकु बाबांक पाको को फेरि जिबाकु हेब। महिला आत्मा तो सेठा को जाई पारिबे नाही। जेबे तुम्हारा आत्मा पवित्र होइजिबो सेतेबेले पुणी ए शरीर छाड़ी चले जिबो। पवित्र शरीर तो एठारे मिली पारिबो नाही। एही शरीर पुरुणा जोता सदृश एथिरु वैराग्य आसि चलिछि। आत्मा को एबे पवित्र होई पुणी भविष्यतेरे पवित्र शरीर निभाकु हेबो। सत्य जुगरे आम मानंकर आत्मा एवं शरीर उभय पवित्र थिला। एबे तुम मानंकर आत्मा अपवित्र हो जाइछि तेनो शरीर मध्य अपवित्र। जेमिति सुना सेमिति अलंकार। सरकार मध्य कहुछि सस्ता सुनार गहना पिंध, तार मूल्य मध्य कम। एबे तुमर आत्मार मूल्य मध्य कम हो जाइछि। सेठारे तुम मानंकर आत्मार केते मूल्य रहुछि? सत्व प्रधान थाए ना। एबे होचे तम प्रधान। ଖାଦ ମିଶିଛି କୌଣସି କାମର ନୁହେଁ। ସେଠାରେ ଆତ୍ମା ପବିତ୍ର ରହିବ, ତେଣୁ ବହୁତ ମୂଲ୍ୟ ରହିବ। ଏବେ ନ କ୍ୟାରେଟ ହୋଇଯାଇଛି, ତେଣୁ କିଛି ମୂଲ୍ୟ ନାହିଁ। ସେଥିପାଇଁ ବାବା କହୁଛନ୍ତି, ଆତ୍ମାକୁ ପବିତ୍ର କରାଓ, ତେବେ ପବିତ୍ର ଶରୀର ମଧ୍ୟ ମିଳିବ। ଏଇ ଜ୍ଞାନ ଆଉ କେହି ଦେଇପାରିବେ ନାହିଁ। ବାବା ହିଁ କହୁଛନ୍ତି, ମା ମେକମ୍ ୟାଦ କର। ଏ କଥା ଶ୍ରୀକୃଷ୍ଣ କିପରି କହିବେ? ସେ ତ ଦେହଧାରୀ ଅଟନ୍ତି ନା। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, କୌଣସି ଦେହଧାରୀକୁ ମନେ ପକାଅ ନାହିଁ। ଏବେ ତୁମେମାନେ ବୁଝୁଛ, ତେଣୁ ପୁଣି ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ସେ ବାବା ହେଉଛନ୍ତି ନିରାକାର, ତାଙ୍କର ଜନ୍ମ ଅଲୌକିକ ଅଟେ। ତୁମମାନଙ୍କୁ ମଧ୍ୟ ଅଲୌକିକ ଜନ୍ମ ଦେଉଛନ୍ତି। ଅଲୌକିକ ବାବା, ଅଲୌକିକ ସନ୍ତାନ, ଲୌକିକ, ପାରଲୌକିକ ଏବଂ ଅଲୌକିକ କୁହାଯାଉଛି। ତୁମ ସନ୍ତାନ ମାନଙ୍କୁ ଅଲୌକିକ ଜନ୍ମ ମିଳୁଛି। ବାବା ତୁମମାନଙ୍କୁ ପୋଷ୍ୟ କରି ସମ୍ପତ୍ତି ଦେଉଛନ୍ତି। ତୁମେମାନେ ଜାଣିଛ, ଆମ ବ୍ରାହ୍ମଣ ମାନଙ୍କର ମଧ୍ୟ ଅଲୌକିକ ଜନ୍ମ ଅଟେ। ଅଲୌକିକ ବାବାଙ୍କ ଠାରୁ ଅଲୌକିକ ସମ୍ପତ୍ତି ମିଳୁଛି। ବ୍ରହ୍ମା କୁମାର କୁମାରୀମାନଙ୍କ ବ୍ୟତୀତ ଅନ୍ୟ କେହି ସ୍ୱର୍ଗର ମାଲିକ ହୋଇପାରିବେ ନାହିଁ। ମନୁଷ୍ୟ କିଛି ବି ବୁଝୁନାହାନ୍ତି। ବାବା ତୁମମାନଙ୍କୁ କେତେ ବୁଝାଉଛନ୍ତି, ଆତ୍ମା ଯିଏ ଅପବିତ୍ର ହୋଇଯାଇଛି ତାହା ବାବାଙ୍କ ସ୍ମୃତି ବ୍ୟତୀତ ପବିତ୍ର ହୋଇପାରିବ ନାହିଁ। ସ୍ମୃତିରେ ନ ରହିଲେ ଖାଦ ରହିଯିବ, ପବିତ୍ର ହୋଇପାରିବ ନାହିଁ, ପୁଣି ଦଣ୍ଡ ଭୋଗିବାକୁ ପଡ଼ିବ। ସାରା ଦୁନିଆର ମନୁଷ୍ୟ ଆତ୍ମାମାନଙ୍କୁ ପବିତ୍ର ହୋଇ ଘରକୁ ଫେରିବାକୁ ହେବ। ଶରୀର ତ ଯିବ ନାହିଁ। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବିବା କେତେ କଷ୍ଟକର। କର୍ମଧନ୍ଦା ସମୟରେ ଆତ୍ମିକ ସ୍ଥିତି ରହିନଥାଏ। ବାବା କହୁଛନ୍ତି, ଯଦି ନିଜକୁ ଆତ୍ମା ଭାବୁନାହ, ତେବେ ଶିବ ବାବାଙ୍କୁ ତ ୟାଦ କର। ଧନ୍ଦା ଆଦି କରି ଏହି ପରିଶ୍ରମ କର ଯେ ମୁଁ ଆତ୍ମା ଏ ଶରୀର ଦ୍ୱାରା କାମ କରୁଛି। ମୁଁ ଆତ୍ମା ହିଁ ଶିବ ବାବାଙ୍କୁ ମନେ ପକାଉଛି। ଆତ୍ମା ହିଁ ପ୍ରଥମେ ପବିତ୍ର ଥିଲା, ଏବେ ପୁଣି ତାକୁ ପବିତ୍ର ହେବାକୁ ହେବ। ଏହା ହେଉଛି ପରିଶ୍ରମ। ଏଥିରେ ଜବରଦସ୍ତ ରୋଜଗାର ହେଉଛି। ଏଠାରେ ଯେତେ ବଡ଼ ସାହୁକାର ବି ହୁଅନ୍ତୁ, ସେମାନଙ୍କ ପାଖରେ ଅରବ ଖରବ ରହିଥାଉ, କିନ୍ତୁ ଆନ୍ତରିକ ସୁଖ ନାହିଁ। ସମସ୍ତଙ୍କ ମୁଣ୍ଡ ଉପରେ ଦୁଃଖ ଅଛି। ଆଜି ବଡ ବଡ଼ ରାଜା, ପ୍ରେସିଡେଣ୍ଟ ଆଦି କହୁ ଅଛନ୍ତି, କାଲି ତାଙ୍କୁ ମାରି ଦେଉଛନ୍ତି। ବିଲାତରେ କଣ କଣ ସବୁ ହେଉଛି, ସାହୁକାର ମାନଙ୍କ ଉପରେ, ରାଜାମାନଙ୍କ ଉପରେ ସମସ୍ୟା ଆସିଯାଉଛି। ଏଠାରେ ଯେଉଁ ରାଜାମାନେ ଥିଲେ ସେମାନେ ପ୍ରଜା ହୋଇଯାଇଛନ୍ତି। ରାଜାମାନଙ୍କ ଉପରେ ପ୍ରଜାମାନଙ୍କର ରାଜ୍ୟ ହୋଇଗଲାଣି। ଡ୍ରାମାରେ ଏହିପରି ନିର୍ଦ୍ଧାର୍ଯ୍ୟ ରହିଛି, ଶେଷ ବେଳକୁ ଏହି ଅବସ୍ଥା ହୋଇଯାଇଥାଏ। ପରସ୍ପର ମଧ୍ୟରେ ବହୁତ ଲଢେଇ କରିବେ। ତୁମେମାନେ ଜାଣିଛ, କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲା। ତୁମେମାନେ ଗୁପ୍ତ ବେଶରେ ଦିଲ ବା ଜାନ, ସେ କିମ୍ବା ପ୍ରେମ, ମନ ପ୍ରାଣ ଦ୍ୱାରା ନିଜର ହରାଇଥିବା ରାଜ୍ୟ ନେଉଛ। ତୁମମାନଙ୍କୁ ହିଁ ପରିଚୟ ମିଳିଛି। ଆମେ ତ ମାଲିକ ଥିଲୁ, ସୂର୍ଯ୍ୟବଂଶୀ ଦେବତା ଥିଲୁ, ଏବେ ପୁଣି ସେହିପରି ହେବା ପାଇଁ ପୁରୁଷାର୍ଥ କରୁଛୁ। କାହିଁକି ନା ଏଠାରେ ତୁମେମାନେ ସତ୍ୟନାରାୟଣଙ୍କର କଥା ଶୁଣୁଛ ନା। ବାବାଙ୍କ ଦ୍ୱାରା ଆମେ ନରରୁ ନାରାୟଣ କିପରି ହେବୁ? ବାବା ଆସି ରାଜଯୋଗ ଶିଖାଉଛନ୍ତି। ଭକ୍ତି ମାର୍ଗରେ ଏହାକୁ କେହି ଶିଖାଇ ପାରିବେ ନାହିଁ। କୌଣସି ମନୁଷ୍ୟକୁ ବାପା, ଶିକ୍ଷକ, ଗୁରୁ କୁହାଯିବ ନାହିଁ। ଭକ୍ତିରେ କେତେ ପୁରାଣ କାହାଣୀ ଶୁଣାଉଛନ୍ତି। ଏବେ ତୁମମାନଙ୍କୁ ଏକୋଇଶ ଜନ୍ମ ବିଶ୍ରାମ ପାଇବା ପାଇଁ ପବିତ୍ରତା ନିଶ୍ଚୟ ହେବାକୁ ପଡ଼ିବ। ବାବା କହୁଛନ୍ତି, ନିଜକୁ ଆତ୍ମା ଭାବ। ଅଧକଳ୍ପତ ଡ୍ରାମା ଅନୁସାରେ ଦେହ ଅଭିମାନୀ ହୋଇ ରହୁଛ, ଏବେ ଦେହି ଅଭିମାନୀ ହେବାକୁ ପଡ଼ିବ। ଡ୍ରାମା ଅନୁସାରେ ଏବେ ପୁରୁଣା ଦୁନିଆକୁ ବଦଳାଇ ନୂଆ କରିବାକୁ ହେବ। ଦୁନିଆ ତ ଏକ ଅଟେ, ପୁରୁଣା ଦୁନିଆରୁ ପୁଣି ନୂଆ ହେବ। ନୂଆ ଦୁନିଆରେ ନୂଆ ଭାରତ ଥିଲା, ତେଣୁ ସେଠାରେ ଦେବୀ ଦେବତାମାନେ ଥିଲେ। ତୁମେ ଜାଣିଛ, ରାଜଧାନୀ ମଧ୍ୟ ଯମୁନା କୂଳରେ ଥିଲା, ଯାହାକୁ ପରିସ୍ଥାନ ମଧ୍ୟ କହୁଥିଲେ। ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ। ଆତ୍ମା ପବିତ୍ର ହୋଇଗଲେ ପବିତ୍ର ଆତ୍ମାକୁ ଶରୀର ମଧ୍ୟ ପବିତ୍ର ମିଳିଥାଏ। ବାପା କହୁଛନ୍ତି, ମୁଁ ଆସି ତୁମମାନଙ୍କୁ ସୁନ୍ଦର ଦେବୀ ଦେବତା କରାଉଛି। ତୁମେ ସନ୍ତାନ ମାନେ ନିଜର ଯାଞ୍ଚ କର, ମୋ ପାଖରେ କୌଣସି ଅପଗୁଣ ତ ନାହିଁ। ବାପାଙ୍କ ସ୍ମୃତିରେ ରହୁଛି, ପାଠ ମଧ୍ୟ ପଢିବାକୁ ହେବ। ଏହା ବହୁତ ଶ୍ରେଷ୍ଠ ପାଠପଢା, ଗୋଟିଏ ହିଁ ପାଠପଢା। ସେ ପାଠପଢାରେ ତ କେତେ ପ୍ରକାରର ପୁସ୍ତକ ପଢୁଛନ୍ତି। ଏହି ପାଠପଢା ହେଉଛି ସର୍ବୋଚ୍ଚ ଶିକ୍ଷକ, ମତେ ହେଉଛନ୍ତି ସର୍ବୋଚ୍ଚ ଶିବାବା। ଏପରି ନୁହେଁ ଯେ ଶିବାବା ଏହି ଦୁନିଆର ମାଲିକ ଅଟନ୍ତି, ବିଶ୍ୱର ମାଲିକ ତ ତୁମେମାନେ ହେଉଛ ନା। କେତେ ନୂଆ ନୂଆ ଗୁହ୍ୟ କଥା ବାବା ତୁମମାନଙ୍କୁ ଶୁଣାଉଛନ୍ତି। ମନୁଷ୍ୟ ବୁଝୁଛନ୍ତି ଯେ ପରମାତ୍ମା ସୃଷ୍ଟିର ମାଲିକ ଅଟନ୍ତି। ବାପା ବୁଝାଉଛନ୍ତି, ମଧୁର ସନ୍ତାନ ମାନେ, ମୁଁ ଏହି ସୃଷ୍ଟିର ମାଲିକ ନୁହେଁ। ତୁମେମାନେ ମାଲିକ ହୋଇଥାଅ, ପୁଣି ରାଜ୍ୟ ହରାଇଥାଅ, ପୁଣି ବାବା ଆସି ବିଶ୍ୱର ମାଲିକ କରାଇଥାନ୍ତି। ଏହି ଦୁନିଆକୁ ହିଁ ବିଶ୍ୱ କୁହାଯାଉଛି, ମୂଳବତନ ଅଥବା ସୂକ୍ଷ୍ମବତନର କଥା ନୁହେଁ। ମୂଳବତନରୁ ତୁମେମାନେ ଏଠାକୁ ଆସି 84 ଜନ୍ମର ଚକ୍ର ଲଗାଉଛ, ପୁଣି ବାବାଙ୍କୁ ଆସିବାକୁ ପଡୁଛି। ଏବେ ପୁଣି ତୁମମାନଙ୍କୁ ପୁରୁଷାର୍ଥ କରାଉଛନ୍ତି, ସେହି ପ୍ରାଲବ୍ଧ ପାଇବା ପାଇଁ ଯାହା ତୁମେମାନେ ହରାଇଛ। ଏହା ହଚିତ୍ର ଖେଳ ଅଟେ ନା, ଏହି ରାବଣ ରାଜ୍ୟ ଖଲାସ ହୋଇଯିବ। ବାବା କେତେ ସହଜ ଯୁକ୍ତି ବତାଉଛନ୍ତି, ବୁଝାଉଛନ୍ତି। ବାବା ନିଜେ ବସି ପଢାଉଛନ୍ତି, ସେଠାରେ ମନୁଷ୍ୟ ମନୁଷ୍ୟକୁ ପଢାଉଛନ୍ତି। ତୁମେମାନେ ମଧ୍ୟ ମନୁଷ୍ୟ ଅଟ, କିନ୍ତୁ ବାବା ତୁମମାନଙ୍କୁ ବସି ପଢାଉଛନ୍ତି। ପାଠପଢାର ସଂସ୍କାର ଆତ୍ମାରେ ହିଁ ରହିଥାଏ। ଏବେ ତୁମେମାନେ ବହୁତ ଜ୍ଞାନବାନ ହୋଇଛ, ଦୁନିଆରେ ସବୁ ହେଲା ଭକ୍ତିର ଜ୍ଞାନ। ରୋଜଗାର ପାଇଁ ମଧ୍ୟ ଜ୍ଞାନ ରହିଛି, ଶାସ୍ତ୍ରର ଜ୍ଞାନ ମଧ୍ୟ ରହିଛି। ଏହା ହେଉଛି ଆତ୍ମିକ ଜ୍ଞାନ। ତୁମ ଆତ୍ମାକୁ ରୁହାନି ବାବା ବସି ଜ୍ଞାନ ଶୁଣାଉଛନ୍ତି। 5000 ବର୍ଷ ପୂର୍ବରୁ ମଧ୍ୟ ତୁମେମାନେ ଶୁଣିଥିଲ, ସାରା ମନୁଷ୍ୟ ସୃଷ୍ଟିରେ ଏପରି କେହି କେବେ ପଢାଇ ନଥିବେ। ଏ କଥା କାହାକୁ ହେଲେ ଜଣା ନାହିଁ, ଈଶ୍ୱର କିପରି ପଢାଇଥାନ୍ତି। ତୁମେ ସନ୍ତାନ ମାନେ ଜାଣୁଛ, ଏହି ପାଠପଢା ଦ୍ୱାରା ରାଜଧାନୀ ସ୍ଥାପନ ହେଉଛି। ଯିଏ ଭଲ ଭାବରେ ପଢି ଶ୍ରୀମଦରେ ଚାଲୁଛନ୍ତି, ସେ ଉଚ୍ଚ ପଦାଧିକାରୀ ହେଉଛନ୍ତି। କିନ୍ତୁ ଯେଉଁମାନେ ଯାଇ ବାପାଙ୍କର ନିନ୍ଦା କରାଉଛନ୍ତି, ହାତ ଛାଡି ଦେଉଛନ୍ତି, ସେ ପ୍ରଜାରେ ବହୁତ ନିଚ ପଦ ପାଇବେ। ବାବା ତ ଗୋଟିଏ ପାଠ ପଢାଉଛନ୍ତି, ପାଠପଢାରେ କେତେ ସୁଯୋଗ ରହିଛି। ଦୈବୀ ରାଜଧାନୀ ଥିଲା ନା, ଏକମାତ୍ର ବାପା ହିଁ ଏଠାକୁ ଆସି ରାଜଧାନୀ ସ୍ଥାପନ କରୁଛନ୍ତି, ବାକି ଏସବୁ ବିନାଶ ହୋଇଯିବ। ବାପା କହୁଛନ୍ତି, ପିଲାମାନେ ଏବେ ଜଲ୍ଦି ପ୍ରସ୍ତୁତି କର, ଭୁଲ ଭଟକାରେ ସମୟ ନଷ୍ଟ କର ନାହିଁ। ବାବାଙ୍କୁ ମନେ ନ ପକାଇବା ଦ୍ୱାରା ବହୁତ ମୂଲ୍ୟବାନ ସମୟ ନଷ୍ଟ ହୋଇଯାଉଛି। ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି ଭଲେ କର, କିନ୍ତୁ ହାତ କାର୍ଡେ ଦିଲ ୟାର୍ଡେ, ଅର୍ଥାତ୍ କାମ ଧନ୍ଦା କରି ବୁଦ୍ଧିରେ ପରମାତ୍ମାଙ୍କୁ ମନେ ପକାଅ। ବାବା କହୁଛନ୍ତି, ମୋତେ ୟାଦ କର, ତେବେ ତୁମମାନଙ୍କୁ ରାଜତ୍ଵ ମିଳିଯିବ। ଖୁଦା ଦୋସ୍ତର କାହାଣୀ ମଧ୍ୟ ଶୁଣିଛ ନା, ଆଲ୍ଲା ଅବଲ ଦିନର ନାଟକ ମଧ୍ୟ ଦେଖାଉଛନ୍ତି। ଠକ୍ ଠକ୍ କରିବା ଦ୍ୱାରା ସମ୍ପତ୍ତି ବାହାରି ଆସିଲା। ଏବେ ତୁମେ ସନ୍ତାନ ମାନେ ଜାଣୁଛ, ଆଲ୍ଲା ତୁମକୁ ଜ୍ଞାନର ଠକ୍ ଠକ୍ କରିବା ଦ୍ୱାରା କଣରୁ କଣ କରୁଛନ୍ତି। ତୁରନ୍ତ ଦିବ୍ୟ ଦୃଷ୍ଟି ଦ୍ୱାରା ବୈକୁଣ୍ଠକୁ ଚାଲି ଯାଉଛ। ଆଗରୁ କନ୍ୟାମାନେ ପରସ୍ପର ମଧ୍ୟରେ ମିଳିମିଶି ବସୁଥିଲେ, ପୁଣି ସ୍ୱତଃ ଧ୍ୟାନରେ ଚାଲି ଯାଉଥିଲେ, ପୁଣି ତାକୁ ଯାଦୁ କହି ଦେଉଥିଲେ, ତେଣୁ ତାହା ବନ୍ଦ କରିଦେଲେ। ତେବେ ଏସବୁ ଏହି ସମୟର କଥା ଅଟେ। ହାତ ମତାଇର ମଧ୍ୟ କାହାଣୀ ରହିଛି। ମୁହୁଲାରା ଗୋଲି ମୁଖରେ ପକାଇବାରୁ ମାୟା ଉଭେଇ ଯାଉଥିଲା, ଗୋଲି ବାହାର କରିବା ଦ୍ୱାରା ମାୟା ଆସିଯାଉଥିଲା। ଏହାର ରହସ୍ୟ କେହି ବୁଝିପାରିବେ ନାହିଁ। ବାପା କହୁଛନ୍ତି, ପିଲାମାନେ ମୁଖରେ ମୁହୁଲାରା ପକାଇ ରଖ, ତୁମେମାନେ ସବୁ ଶାନ୍ତିର ସାଗର ଅଟ, ଆତ୍ମା ନିଜ ସ୍ୱଧର୍ମରେ ଶାନ୍ତିରେ ରହିଥାଏ। ସତ୍ୟ ଯୁଗରେ ମଧ୍ୟ ଜାଣିଥାନ୍ତି ଯେ ଆମେ ହେଉଛୁ ଆତ୍ମା, ବାକି ପରମାତ୍ମା ବାବାଙ୍କୁ କେହି ହେଲେ ଜାଣିବେ ନାହିଁ। କେବେ କେହି ବି ପଚାରିଲେ କୁହ ସେଠାରେ ବିକାରର ନାମ ରହିବ ନାହିଁ, ତାହା ହେଉଛି ନିର୍ବିକାରୀ ଦୁନିଆ। ପାଞ୍ଚ ବିକାର ସେଠାରେ ରହିବ ନାହିଁ। ଦେହ ଅଭିମାନେ ହିଁ ନାହିଁ, ମାୟାର ରାଜ୍ୟରେ ଦେହ ଅଭିମାନୀ ହୋଇଥାନ୍ତି, ସେଠାରେ ମୋହଜିତ ହେବେ। ଏହି ପୁରୁଣା ଦୁନିଆରୁ ନଷ୍ଟ ମହା ହେବାକୁ ପଡିବ। ଯେଉଁମାନେ ଘର ଦ୍ୱାର ଛାଡୁଛନ୍ତି ତାଙ୍କର ବୈରାଗ୍ୟ ଆସୁଛି। ତୁମମାନଙ୍କୁ ତ ଘର ଦ୍ୱାର ଛାଡିବାର ନାହିଁ, ବାବାଙ୍କ ୟାଦରେ ରହି ପୁରୁଣା ଶରୀର ଛାଡି ଘରକୁ ଯିବାକୁ ହେବ। ସମସ୍ତଙ୍କର ହିସାବ କିତାବ ଯୁକ୍ତ ହେବ, ପୁଣି ଘରକୁ ଚାଲିଯିବା। ଏହା କଳ୍ପ କଳ୍ପ ହେଉଛି। ତୁମମାନଙ୍କର ବୁଦ୍ଧି ଏବେ ବହୁତ ଦୂରକୁ ଉପରକୁ ଯାଉଛି। ସେମାନେ ଦେଖୁଛନ୍ତି କେଉଁ ପର୍ଯ୍ୟନ୍ତ ସାଗର ରହିଛି, ଚନ୍ଦ୍ର ସୂର୍ଯ୍ୟ ଚନ୍ଦ୍ରରେ କଣ ଅଛି। ଆଗରୁ ବୁଝୁଥିଲେ ଇଏ ଦେବତା ଅଟନ୍ତି। ତୁମେମାନେ କହୁଛ ଏମାନେ ତ ବିଶ୍ୱରୂପୀ ରଙ୍ଗମଞ୍ଚର ପତି ଅଟନ୍ତି, ଏଠାରେ ଖେଳ ହେଉଛି, ତେଣୁ ଏହି ବତୀ ଗୁଡିକ ମଧ୍ୟ ଏଠାରେ ଅଛନ୍ତି। ମୂଳବତନ ସୂକ୍ଷ୍ମବତନରେ ଏସବୁ ନଥାଏ, ସେଠାରେ ଖେଳ ହିଁ ନାହିଁ। ଏହି ଅନହତି ଖେଳ ଚାଲି ଆସୁଛି, ଚକ୍ର ଘୁରି ଚାଲିଛି, ପ୍ରଳୟ ହେଉ ନାହିଁ। ଭାରତ ତ ହେଉଛି ଅବିନାଶୀ ଖଣ୍ଡ, ଏଥିରେ ମନୁଷ୍ୟମାନେ ହିଁ ରହିଥାନ୍ତି। ଜଳମୟୀ ହେଉ ନାହିଁ, ପଶୁପକ୍ଷୀ ଆଦି ଯିଏ ଅଛନ୍ତି ସବୁ ରହିବେ। ବାକି ଯେଉଁ ସବୁ ଖଣ୍ଡ ରହିଛି ତାହା ସତ୍ୟ ତ୍ରେତା ଯୁଗରେ ରହିବ ନାହିଁ। ତୁମେମାନେ ଯାହା କିଛି ଦିବ୍ୟ ଦୃଷ୍ଟିରେ ଦେଖିଛ ତାହା ପୁଣି ପ୍ରାକ୍ଟିକାଲରେ ଦେଖିବ। ଯେଉଁ ସ୍ୱର୍ଗ ପାଇଁ ପୁରୁଷାର୍ଥ କରୁଛ ପ୍ରାକ୍ଟିକାଲରେ ତୁମେମାନେ ବୈକୁଣ୍ଠରେ ଯାଇ ରାଜତ୍ୱ କରିବ। ପୁଣି ବି ବାବା କହୁଛନ୍ତି ୟାଦରେ ରହିବା ପାଇଁ ବହୁତ ମେହନତ ରହିଛି, ମାୟା ୟାଦ କରିବାକୁ ଦେଉ ନାହିଁ। ବହୁତ ସ୍ନେହର ସହିତ ବାବାଙ୍କୁ ୟାଦ କରିବାକୁ ହେବ। ଅଜ୍ଞାନ କାଳରେ ମଧ୍ୟ ସ୍ନେହରେ ପିତାଙ୍କର ମହିମା କରିଥାନ୍ତି। ଆମର ଅମୁକ ଏପରି ଥିଲେ, ଅମୁକ ପଦ ଧରିଥିଲେ, ଏବେ ତୁମମାନଙ୍କ ବୁଦ୍ଧିରେ ସାରା ସୃଷ୍ଟି ଚକ୍ର ରହିଛି, ସବୁ ଧର୍ମର ଜ୍ଞାନ ରହିଛି। ଯେପରି ସେଠାରେ ଆତ୍ମାମାନଙ୍କର ବୃକ୍ଷ ଅଛି, ଏଠାରେ ପୁଣି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ରହିଛି। ଗ୍ରେଟ ଗ୍ରେଟ ଗ୍ରାଣ୍ଡ ଫାଦର ଆଦି ପିତା ହେଉଛନ୍ତି ବ୍ରହ୍ମା, ପୁଣି ହେଉଛି ତୁମର ବଂଶାବଳୀ। ସୃଷ୍ଟି ତ ଘୁରି ଚାଲିଛି ନା, ବାପା ବୁଝାଉଛନ୍ତି ପିଲାମାନେ ନରରୁ ନାରାୟଣ ହେବାକୁ ହେଲେ ତୁମମାନଙ୍କର କଥା ଅନୁସାରେ କାର୍ଯ୍ୟ ହେବା ଦରକାର। ପ୍ରଥମେ ନିଜ ଅବସ୍ଥାକୁ ଦେଖିବାକୁ ହେବ। ବାବା, ମୁଁ ତ ଆପଣଙ୍କ ଠାରୁ ପୁରା ସମ୍ପତ୍ତି ନେଇ ହିଁ ଛାଡିବି, ତେଣୁ ସେହିପରି ଚାଲିଚଳଣି ମଧ୍ୟ ହେବା ଦରକାର। ନରରୁ ନାରାୟଣ ହେବାର ଏହା ଏକମାତ୍ର ପାଠପଢା, ଏହା ତୁମକୁ ବାବା ହିଁ ପଢାଉଛନ୍ତି। ରାଜାମାନଙ୍କର ରାଜା ତୁମେମାନେ ହିଁ ହେଉଛ, ଏହା ଆଉ କୌଣସି ଖଣ୍ଡରେ ହୁଏ ନାହିଁ। ତୁମେମାନେ ହିଁ ପବିତ୍ର ରାଜା ହେଉଛ, ପୁଣି ବିନା ଲାଇଟ ଗୋଟଧାରୀ ଅପବିତ୍ର ରାଜାମାନେ ପବିତ୍ର ରାଜାମାନଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି। ଏବେ କେବଳ ତୁମେମାନେ ହିଁ ପଢୁଛ, ଛାତ୍ର ଶିକ୍ଷକଙ୍କୁ କାହିଁକି ଭୁଲି ଯାଇଛନ୍ତି। କହୁଛନ୍ତି ବାବା ମାୟା ଭୁଲାଇ ଦେଉଛି, ଦୋଷ ମାୟା ଉପରେ ରଖିଦେଉଛନ୍ତି। ଆରେ, ତୁମକୁ ହିଁ ବାବାଙ୍କୁ ମନେ ପକାଇବାକୁ ହେବ। ମୁଖ୍ୟ ଟିଚର ଜଣେ ହିଁ ଅଟନ୍ତି, ବାକି ଅନ୍ୟ ସମସ୍ତେ ହେଉଛନ୍ତି ସହଯୋଗୀ ଶିକ୍ଷକ। ବାବାଙ୍କୁ ଭୁଲି ଯାଉଛ, ଆଚ୍ଛା ଶିକ୍ଷକଙ୍କୁ ମନେ ପକାଅ। ତୁମମାନଙ୍କୁ ତିନୋଟି ସୁଯୋଗ ଦିଆଯାଇଥାଏ, ଗୋଟିଏ ଭୁଲିଲେ ଆଉ ଗୋଟିଏ ସ୍ୱରୂପକୁ ମନେ ପକାଅ। ଆଚ୍ଛା, ମିଠା ମିଠା ଶିଖିଲେ ତ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ବାପାଙ୍କ ଠାରୁ ପୁରା ସମ୍ପତ୍ତି ନେବା ପାଇଁ ଯାହା କହୁଛ ତାହିଁ କରିବାକୁ ହେବ, ଏହିଭଳି ପୁରୁଷାର୍ଥ କରିବାକୁ ହେବ, ମୋହଜିତ ହେବାକୁ ପଡିବ। ନମ୍ବର ଦୁଇ, ସର୍ବଦା ମନେ ରହୁ ଯେ ଆମେ ଶାନ୍ତି ସାଗରଙ୍କ ସନ୍ତାନଠୁ, ଆମକୁ ଶାନ୍ତିରେ ରହିବାକୁ ହେବ। ମୁଖରେ ମୁହୁଲରା ଏକ ପ୍ରକାରର ଗୋଲି ରଖିବାକୁ ହେବ, ଅବହେଳା କରି ନିଜର ସମୟ ନଷ୍ଟ କରିବାର ନାହିଁ। ବରଦାନ, ସଂଗଠନ ରୂପେ କିଲ୍ଲାକୁ ମଜବୁତ କରି ସମସ୍ତଙ୍କର ସ୍ନେହି ସନ୍ତୁଷ୍ଟ ଆତ୍ମା ହୁଅ। ସଂଗଠନର ଶକ୍ତି ବିଶେଷ ଶକ୍ତି ଅଟେ। ଏକମତ ବାଲା ସଂଗଠନର କିଲ୍ଲାକୁ କେହି ବି ହଲଚଲ କରିପାରିବେ ନାହିଁ, କିନ୍ତୁ ଏହାର ଆଧାର ହେଲା ପରସ୍ପରର ସ୍ନେହି ହୋଇ ସମସ୍ତଙ୍କୁ ସମ୍ମାନ ଦେବା ଏବଂ ନିଜେ ସନ୍ତୁଷ୍ଟ ରହି ସମସ୍ତଙ୍କୁ ସନ୍ତୁଷ୍ଟ କରିବା। ନା କେହି ନିଜେ ଡିଷ୍ଟର୍ବ ହେଉଥିବେ, ନା ଅନ୍ୟକୁ ଡିଷ୍ଟର୍ବ କରୁଥିବେ। ଯଦି ସମସ୍ତେ ପରସ୍ପରକୁ ଶୁଭ ଭାବନା ଏବଂ ଶୁଭକାମନାର ସହଯୋଗ ଦେଇ ଚାଲିବେ, ତେବେ ସଂଗଠନ ରୂପେ କିଲ୍ଲା ମଜବୁତ ହୋଇଯିବ। ତେଣୁ ସଂଗଠନର ଶକ୍ତି ହିଁ ବିଜୟ ପ୍ରାପ୍ତ କରିବାର ବିଶେଷ ଆଧାର ସ୍ୱରୂପ ଅଟେ। ସ୍ଲୋଗାନ, ଯଦି ପ୍ରତ୍ୟେକ କର୍ମ ଯଥାର୍ଥ ଏବଂ ଯୁକ୍ତିଯୁକ୍ତ ହେବ, ତେବେ କୁହାଯିବ ପବିତ୍ର ଆତ୍ମା। ଅବ୍ୟକ୍ତ ଇଶାରା ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ପ୍ରତ୍ୟେକ ସନ୍ତାନ ଯିଏକି ନିଜ ପ୍ରତି ଏବଂ ସେବା ପ୍ରତି ସର୍ବଦା ଭଲ ଭଲ ଉତ୍ସାହ ଯୁକ୍ତ ସଂକଳ୍ପ କରୁଥାଏ, ଯଥା ଏବେଠାରୁ ଏଇଆ କରିବି, ଏହିଭଳି କରିବି, ନିଶ୍ଚିନ୍ତ କରିବି, କରି ଦେଖାଇବି, ଏହିଭଳି ଶ୍ରେଷ୍ଠ ସଂକଳ୍ପର ବୀଜ ଯାହାକୁ ତୁମେମାନେ ନିଜ ଭିତରେ ବପନ କରୁଛ, ସେହି ସଂକଳ୍ପ ରୂପୀ ବୀଜକୁ ବାସ୍ତବ ରୂପ ଦେବା ପାଇଁ ଯଦି ସର୍ବଦା ତାକୁ ପାଳନ ଦେଇ ଚାଲିବ, ତେବେ ସେହି ବୀଜ ନିଶ୍ଚିନ୍ତ ଫଳସ୍ୱରୂପ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।